ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତକୁ ବିଶ୍ୱର ତୃତୀୟ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିବା ଲାଗି ଜାରି ରହିଛି ପ୍ରୟାସ। ନିଟ୍ ୟୁଜି 2024 ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପାଟନାରୁ ଦୁଇଜଣଙ୍କୁ ଗିରଫ କଲା ସିବିଆଇ। ଆପୋଷ ବୁଝାମଣା ମାଧ୍ୟମରେ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାକୁ ଦୂର କରାଯାଇପାରିବ, କହିଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଜଙ୍ଗଲ ଜମି ଜବରଦଖଲକୁ ନିୟନ୍ତ୍ରଣ କରିବା ଲାଗି ଇସ୍ରୋ ଉପଗ୍ରହର ସେବା ବ୍ୟବହାର କରିବାକୁ ପରାମର୍ଶ ଦେଲେ କର୍ଣ୍ଣାଟକ ଜଙ୍ଗଲ ମନ୍ତ୍ରୀ। ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ ଆଜି ରାତି 8ଟାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ଏକାଦଶ ସ୍ଥାନରୁ ଊର୍ଦ୍ଧ୍ୱକୁ ଉଠି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ମାନ୍ୟତା ପାଇଛି। ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ବୈଷୟିକ ସମସ୍ୟା ଏବଂ ଆହ୍ୱାନଗୁଡ଼ିକୁ ଅତିକ୍ରମ କରି ଭାରତ ଏହି ସଫଳତା ହାସଲ କରିଛି। ସେ କହିଛନ୍ତି, ଭାରତକୁ ତୃତୀୟ ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ପ୍ରୟାସ ଜାରି ରଖିଛନ୍ତି। ଜାମ୍ମୁ କାଶ୍ମୀର ଅଞ୍ଚଳରେ ବିଗତ ବର୍ଷଗୁଡ଼ିକ ତୁଳନାରେ ଗତ ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟର ଅଂଶଗ୍ରହଣ କରି ଦେଶର ଶତ୍ରୁଙ୍କୁ କଡ଼ା ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି। ଗତ 4 ଦଶନ୍ଧି ଧରି କାଶ୍ମୀରରେ ବିଶୃଙ୍ଖଳିତ ପରିସ୍ଥିତି ଯୋଗୁଁ ମତଦାନ କମ୍ ହେଉଥିଲା। ଏହାକୁ ଶତ୍ରପକ୍ଷ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀରର ମତ ଭାବେ ପ୍ରଚାର କରୁଥିଲେ, କିନ୍ତୁ ଏଥର କାଶ୍ମୀରବାସୀ ଏଭଳି ଅପପ୍ରଚାରର କଡ଼ା ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସଂସଦର ଆଗାମୀ ଅଧିବେଶନରେ ସରକାର ଉପସ୍ଥାପନ କରିବାକୁ ଯାଉଥିବା ବଜେଟ୍ ଏକ ସୁଦୂରପ୍ରସାରୀ ନୀତି, ପ୍ରଭାବଶାଳୀ ଏବଂ ଭବିଷ୍ୟତର ଦୃଷ୍ଟିକୋଣ ସଂସ୍କାରକୁ ତ୍ୱରାନ୍ୱିତ କରିବ। ପିଏମ୍ ଗ୍ରାମୀଣ ସଡ଼କ ଯୋଜନା ଅଧୀନରେ 380,000 କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି, ସେହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ସେହି ଅଞ୍ଚଳର ଉନ୍ନତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଆପ୍ସାକୁ ଉଚ୍ଛେଦ କରାଯାଉଛି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ଘଟଣା ଉପରେ ମତ ଦେବାକୁ ଯାଇ ରାଷ୍ଟ୍ରପତି କହିଛନ୍ତି, ଅନିୟମିତତାକୁ ରୋକିବା ଲାଗି ସରକାର ଆଇନ ପ୍ରଣୟନ କରିଛନ୍ତି। ତେବେ ଏହି ଘଟଣାରେ ଜଡ଼ିତ ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରାଯିବା ନେଇ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଉପରେ ରାଷ୍ଟ୍ରପତି ଆଲୋକପାତ କରିଛନ୍ତି। ଉଭୟ ସଦନର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଏହାର ଏକ ନକଲ ଆଜି ଲୋକସଭାରେ ଉପସ୍ଥାପନ କରାଯାଇଛି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଏହାକୁ ଉପସ୍ଥାପନ କରାଯାଇଥିଲା। ବାଚସ୍କତି ଓମ୍ ବିର୍ଲା କହିଛନ୍ତି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏହାପରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭା ଅଧିବେଶନ ଆଜି ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବଗଠିତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ରାଜ୍ୟସଭାରେ ପରିଚିତ କରାଇଥିଲେ। ଅଧ୍ୟକ୍ଷ ଜଗଦୀପ ଧନକଡ଼, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଗୃହର ନେତା ଭାବେ ନିଯୁକ୍ତ କରିଥିଲେ। ରାଜ୍ୟସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏକ ନକଲ ଉପସ୍ଥାପନ କରାଯାଇଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିହାର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର 6 ଜଣ ନୂତନ ନିର୍ବାଚିତ ସାଂସଦ ଆଜି ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସେମାନଙ୍କୁ ଶପଥ ପାଠ କରାଇଥିଲେ। କଂଗ୍ରେସର ଅଖିଳେଶ ପ୍ରସାଦ ସିଂହ, ଜେଏମ୍ଏମ୍ର ଡାକ୍ତର ସରଫରାଜ ଅହମ୍ମଦ, ବିଜେପିର ପ୍ରଦୀପ କୁମାର ବର୍ମା, ବଂଶୀଲାଲ ଗୁଜର, ମାୟା ନରୋଲିଆ ଏବଂ ବାଲଯୋଗୀ ଉମେଶ ନାଥ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ବିହାର ଜେଡିୟୁ ସାଂସଦଙ୍କର ପ୍ରତିନିଧିମଣ୍ଡଳୀ ସଂସଦ ଭବନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ବିଜେପି ଏବଂ ଜେଡିୟୁ ମିଳିତ ଭାବେ ଦୁର୍ନୀତି ଏବଂ ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ବିକାଶ ପଥରେ ଆଗେଇ ଚାଲିଛି। ସୁଶାସନ ପାଇଁ ଉଭୟ ଦଳ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଟ୍ ୟୁଜି 2024 ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି 2 ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ପାଟନାରୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ ସିବିଆଇ ବିହାର ପୁଲିସ୍ର ଅର୍ଥନୈତିକ ଅପରାଧ ୟୁନିଟ୍ର କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛି ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।
ଅନେମିଆ ଶୀଘ୍ର ଦେଶରୁ ଦୂରେଇ ଯିବ। ଦେବ ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ ଆନିମିଆ ଅର୍ଥାତ୍ ରକ୍ତହୀନତା ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ
ଆପୋଷ ବୁଝାମଣା ମାଧ୍ୟମରେ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାକୁ ଦୂର କରାଯାଇପାରିବ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମେଘୱାଲ ଏହା କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରରେ ପରିବର୍ତ୍ତିତ ଆଇନ ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଆଲୋଚନା କରି ସେ କହିଛନ୍ତି ଭାରତର ଶିଳ୍ପକ୍ଷେତ୍ର ଏକ ନୂତନ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି କୃତ୍ରିମ ବୁଦ୍ଧିମତା 3D ପ୍ରିଣ୍ଟିଂ ରୋବର୍ଟର ଉପଯୋଗିତା ଆଦି ଏ କ୍ଷେତ୍ରରେ ବିଶେଷ ଉପଯୋଗୀ ହୋଇପାରିଛି ପରିବର୍ତ୍ତିତ ଆଇନ ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପେହଲଗାଁଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯାତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରାପଥରେ ଅନ୍ୟାନ୍ୟ ସୁବିଧା ସୁଯୋଗର ସ୍ଥିତି ନେଇ ଶ୍ରୀ ସିହ୍ନା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ଏହାପରେ ପେହଲଗାଁର ନୁନୱାନ ମୂଳ କ୍ୟାମ୍ପକୁ ପରିଦର୍ଶନରେ ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ କର୍ଣ୍ଣାଟକର ଜଙ୍ଗଲମନ୍ତ୍ରୀ ଈଶ୍ୱର ଖଣ୍ଡରେ ଜଙ୍ଗଲ ଜମି ଜବରଦଖଲକୁ ନିୟନ୍ତ୍ରଣ କରିବା ଲାଗି ଇସ୍ରୋର ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ସେବା ବ୍ୟବହାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ବନ ବିଭାଗ ପକ୍ଷରୁ ବନୀକରଣ ପ୍ରୟାସ ଉପରେ ନଜର ରଖିବା ଏବଂ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ଏହା ବିଶେଷ ସହାୟକ ହେବ ବେଙ୍ଗାଲୁରୁଠାରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଖଣ୍ଡରେ କହିଛନ୍ତି ସାଟେଲାଇଟ୍ ମ୍ୟାପିଂ ସହାୟତାରେ ଜଙ୍ଗଲ ଅଞ୍ଚଳର ତଥ୍ୟ ଉପଗ୍ରହ ଦ୍ୱାରା ସଂଗ୍ରହ କରାଯାଇପାରୁଛି ଇସ୍ରୋର ନ୍ୟାସନାଲ୍ ରିମୋଟ୍ ସେନ୍ସିଂ କେନ୍ଦ୍ର ବନାଗ୍ନି ଏବଂ ଜମିର ପରିବର୍ତ୍ତନ ନେଇ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ଖଣ୍ଡରେ କହିଛନ୍ତି କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ କହିଛନ୍ତି ପ୍ରସ୍ତାବିତ ଅର୍ଥ ବିଲ୍ ପ୍ରତ୍ୟାହାର କରାଯିବ ସଂସଦରେ ପାରିତ ଏହି ବିଲ୍କୁ ନେଇ ଦେଶରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୁଟୋ ଏହି ବିଲ୍ରେ ଦସ୍ତଖତ କରିବାକୁ ମନା କରିଦେଇଛନ୍ତି ମିଳିଥିବା ସୂଚନା ଅନୁଯାୟୀ ଏହାକୁ ସଂଶୋଧନ ପାଇଁ ସଂସଦକୁ ଫେରାଇ ଦିଆଯାଇଛି ଶ୍ରୀ ରୁଟୋ କହିଛନ୍ତି ଏହି ଅର୍ଥ ବିଲ୍କୁ ନେଇ ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆରମ୍ଭ ହୋଇଥିଲେ ମଧ୍ୟ ପରେ ଏହାକୁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଛି ସେଠାକାର ସୁରକ୍ଷା ସଂସ୍ଥାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 22 ଜଣଙ୍କର ମୃତ୍ୟୁ ହୋଇଛି ପ୍ରସ୍ତାବିତ ଅର୍ଥ ବିଲ୍ରେ ଟିକସ ବୃଦ୍ଧି ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି ଦୁବାଇର ପୁରାତନ କଳା ଅନୁଷ୍ଠାନ ଦୁବାଇ ଆର୍ଟ ସେଣ୍ଟରଠାରେ ଭାରତୀୟ ଲୋକ ଏବଂ ଆଦିବାସୀ କଳାର ପ୍ରଦର୍ଶନୀ ହୁନର ଆୟୋଜିତ ହୋଇଛି ଏଥିରେ ଭାରତୀୟ ଜନଜାତି କଳାର ସମୃଦ୍ଧ ଐତିହ୍ୟ ଉପରେ ମଧ୍ୟ ଆଲୋକପାତ କରାଯାଇଛି ପ୍ରଦର୍ଶନୀରେ ଉତ୍ତରାଖଣ୍ଡର ଆଇପନ୍ କଳା ବିହାରର ମଧୁବନୀ କଳା ଏବଂ ମହାରାଷ୍ଟ୍ରର ୱର୍ଣ୍ଣି କଳା ସମେତ ଭାରତର ବିଭିନ୍ନ ଅଞ୍ଚଳର କଳା ସ୍ଥାନିତ ହୋଇଛି ଭାରତର ସମୃଦ୍ଧ କଳା ଏବଂ ସଂସ୍କୃତିର ଐତିହ୍ୟ ସହ ଦୁବାଇର କଳାପ୍ରେମୀଙ୍କୁ ପରିଚିତ କରିବା ଲକ୍ଷ୍ୟରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନରେ ଋଣ ଛାଡ଼ ପ୍ରାକୃତିକ ବିପର୍ଯ୍ୟୟ ଏବଂ କ୍ଷତିଗ୍ରସ୍ତ କୃଷକଙ୍କ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଥିଲା ବିରୋଧୀ ଦଳ ନେତା ବିଜୟ ୱାଡେତିୱାର କଂଗ୍ରେସର ପୃଥ୍ୱୀରାଜ ଚୌହାନ ଭାଇ ଜଗତାପ ରବୀନ୍ଦ୍ର ଧଙ୍କଡେ ଏବଂ ଅନିଲ ଦେଶମୁଖ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ନିନ୍ଦା କରିଥିଲେ ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ ଆଜି ରାତି 8:00 ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ ଗୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍ ସିରିଜ୍ର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି ଆସନ୍ତା ଶନିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତକୁ ବିଶ୍ୱର ତୃତୀୟ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିବା ଲାଗି ଜାରି ରହିଛି ପ୍ରୟାସ ନିଟ୍ ୟୁଜି 2024 ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପାଟନାରୁ ଦୁଇଜଣଙ୍କୁ ଗିରଫ କଲା ସିବିଆଇ ଏବଂ ଆପୋଷ ବୁଝାମଣା ମାଧ୍ୟମରେ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାକୁ ଦୂର କରାଯାଇପାରିବ କହିଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ